ॐ नमो भगवते वासुदेवाय। श्रीमद्भगवद्गीतं दशम स्कंद 47 अध्याय श्लोक 33 10 47 33 आरंभ करिबा। एतदन्तः समाम्नायो एतदन्तः समाम्नायो योगः सांख्यं मनीषिणां योगः सांख्यं मनीषिणां त्यागस्तपोदमः सत्यं समुद्रान्ता इवापगः एतदन्ता समाम्नायो योगः सांख्यं मनीषिणां त्यागस्तपोदमः सत्यं समुद्रान्ता इवापगः। हरिष्णु जनाम समस्तंगो ओ आउट गेट पोषण फैंड फैंड लाइन पड़े जाते थे इधर लगे इधर लाइन पड़े जाते इधर स्लो कर देगी। हमें समझते को भक्त सज्जन बंदा मात्र बंदा पुलों कंधारी बंदा पुजारी बंदा आओ जी जी साज कर सकते जी समझते को समझते ना हमें दर्शक बंदा समझते ना हमारे ये भागवतों को था कुछ स्वागत जानो तू अजी आमर भगवान जो कथा चलती भगवान जो संवाद देती निर्देश कौन मेसेज मेसेज कौन हम मेसेज ओडिया
सन्देश
सन्देश आम खाऊ के सुंदर लगुच सन्देश खाइले से भी सन्देश भगवान सन्देश मीठा मीठा कथा सब अवश्य आम मान मीठा कि गोपी मान को यहाँ पिता लगला से मना कर ना यहाँ दरकार नहीं आउ कौन से भल जिन तेणु ये कौन एतदंत समाम्नायो ये जो रही जो सब कहले 29 30 31 32 चार श्लोक जो कहले ये मन को निग्रह करने मन जो नियंत्रण करवा ये हूँ समस्त ये हूँ सम आम्नायो आम्नायो कह वैदिक साहित्यर ये हूँ तात्पर्य हूँ एति मन को केमी आम निग्रह करवा मन को केमी कंट्रोल करवा ये तो दांत ये हूँ ये सबकि आमर मुख्य जिनस गोटिक योग सांख्यं मनीषिणां मनीषिणां जो मैंने कौन मननशील मनीषी जो मैंने बुद्धिमान व्यक्ति मनीषी से मैंने ये जानते ये हूँ मूल जिनस कौन ना योग अष्टांग योग रही पतंजलि अष्टांग योग रही यम नियम आसन प्राणायाम ध्यान धारणा इत्यादि ये योग अष्टांग योग भी कह योगर मुख्य उद्देश्य हूँ ये मन को नियंत्रण करवा सांख्य सांख्य कहले पी द्वितीय अध्याय भगवदगीतार कहला सांख्य योग तृतीय स्कंद सांख्य योग भगवान कपिलदेव कहले सांख्य योगर अर्थ हूँ आत्मा एवं अनात्मा भितर तफात को बुझेबा बुझार कारण उद्देश्य हूँ अंतिम फल हूँ मन को नियंत्रण करवा से भाव त्याग त्याग विभिन्न प्रकार सब त्याग कर दान इत्यादि से सब त्याग तपस्या शारीरिक तपस्या वाचिक तपस्या मानसिक तपस्या दम दम हो मन मन को नियंत्रण करवा इंद्रिय मान को नियंत्रण करवा दम मन को नियंत्रण करवा सम दम ये सब सब रही सत्यं सत्य सत्य हूँ धर्म गोटे पाद ये सत्य समुद्रांता इवा पगा समुद्र जमी अंतिम आपगा कहले आप कहले जल भूमि आप नल वायु ये आप जो जल रही आपगा ଜଳ ନିମ୍ନକୁ ଗାଁ କିପରି ଗତି କରିବ ନା ନିମ୍ନକୁ ଗତି କରିବ, ଜଳଟା ନିମ୍ନକୁ ଗତି କରିବ, ଜଳର ଧର୍ମ ହେଉଛି ଏଇଟା। ଆପଗା ସମୁଦ୍ର ନିମ୍ନକୁ ଯାଇ ଯାଇକରି ଅନ୍ତିମରେ ସେ ସମୁଦ୍ରରେ ପ୍ରବେଶ କରିବ। ସମୁଦ୍ର ଅନ୍ତଃ ଇବା ପଗା, ତାର ଅନ୍ତ ହେଉଛି ସେଇଠି ସମୁଦ୍ରରେ ସେ ମିଶିବ। ତେଣୁ ଇଏ ସମସ୍ତ ଯେଉଁ ରହିଛି ବେଦ ଉପନିଷଦ ପୁରାଣ ଇତ୍ୟାଦି ବହୁତ ପ୍ରକାର ଶାସ୍ତ୍ର ରହିଛନ୍ତି, ଏହାର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଗୋଟିଏ ଫଳ ହେଉଛି କ'ଣ, ଅନ୍ତିମ ଉଦ୍ଦେଶ୍ୟ ହେଉଛି ମନକୁ ନିୟନ୍ତ୍ରଣ କରିବା। ଏତଦ ଅନ୍ତଃ, ତେଣୁ ଏଇ ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଯମ ମନ ନିରୋଧାର୍ଥକା ଏବ ସର୍ବଶାସ୍ତ୍ରକ୍ତା ସର୍ବୋପି ଉପାୟ ଇତ୍ୟାହ। ଏତଦ ଅନ୍ତଃ, ମନକୁ ନିରୋଧ କରିବା, ମନକୁ କହିଲେ ନା ଷଷ୍ଠ ଅଧ୍ୟାୟରେ ଯେତେବେଳେ ଭଗବାନ କହିଲେ ସବୁ ଧ୍ୟାନ ଯୋଗ ବିଷୟରେ, ଏମିତି କରିବ ସେମିତି କରିବ ସେମିତି କରିବ ସେମିତି କରିବ କହିକି ଅନେକ ପ୍ରକାର କଥା କହିଲେ, କହିସାରିଲା ପରେ ଅର୍ଜୁନ କହିଲେ ପ୍ରଭୁ ଏଇଟା ସମ୍ଭବ ନୁହଁ। ଚଞ୍ଚଳଙ୍ଗି ମନ କୃଷ୍ଣ ପ୍ରମାଥି ବଳବ ଦୃଢ଼ ତସ୍ୟାହଂ ନିଗ୍ରହଂ ମାନିଏ ବାୟୁ ରିବ ସୁଦୁଷ୍କରମ। ବାୟୁକୁ ଯେମିତି ନିୟନ୍ତ୍ରଣ କରିବା ବହୁତ କଷ୍ଟ, ସେହିଭଳି ଭାବରେ ମନକୁ ନିୟନ୍ତ୍ରଣ କରିବା ବହୁତ କଷ୍ଟ। ମନ କ'ଣ ବସ୍ତୁ ସେଇଟାକୁ ମଧ୍ୟ ଲୋକମାନେ ଜାଣନ୍ତି ନା, ତାକୁ କଣ୍ଟ୍ରୋଲ କରିବା କଥା କ'ଣ କହିବା। ବୈଜ୍ଞାନିକ ମଧ୍ୟରେ ମନ କହିଲେ ମାଇଣ୍ଡ, ଆମର ବ୍ରେନ୍, ବ୍ରେନ୍ଟାକୁ ମନ ବୋଲି ସେମାନେ କହୁଛନ୍ତି, କିନ୍ତୁ ମନ ହେଉଛି ଅଲଗା ବସ୍ତୁ। ମାନେ ଗୋଟେ ଆମର ଗୋଟେ ସୂକ୍ଷ୍ମ ଶରୀର, ମନ ବୁଦ୍ଧି ଏବଂ ଅହଙ୍କାର, ଏଇ ତିନୋଟି ବସ୍ତୁରେ ଆମର ସୂକ୍ଷ୍ମ ଶରୀର ରହିଛି। ସୂକ୍ଷ୍ମ ଏ ସ୍ଥୂଳ ଶରୀର ଭିତରେ ଗୋଟେ ସୂକ୍ଷ୍ମ ଶରୀର ରହିଛି। ସେଇ ସୂକ୍ଷ୍ମ ଶରୀରରେ ଆମେ ଯେତେବେଳେ ଶୋଇପଡ଼ୁଛେ, ଯେଉଁ ନିଦ୍ରା ଇତ୍ୟାଦି ସ୍ୱପ୍ନରେ ହେଉଛି, ସେସବୁ ସୂକ୍ଷ୍ମ ଶରୀରର କାର୍ଯ୍ୟ ଚାଲିଛି। ତେଣୁ ଏଇ ଯେଉଁ ମନଟା ରହିଛି, ଏଇ ମନଟାକୁ ଜାଣିଗଲେ ଆମେ ମନଟାକୁ କେମିତି ନିୟନ୍ତ୍ରଣ କରିବା, ସମସ୍ତ ଶାସ୍ତ୍ରର ଉଦ୍ଦେଶ୍ୟ ହେଉଛି ମନକୁ ନିୟନ୍ତ୍ରଣ କରିବା। ତେଣୁ ସର୍ବଶାସ୍ତ୍ରୋକ୍ତା ସର୍ବପି ଉପାୟ ଇତ୍ୟାହ, ଯେଉଁ ଉପାୟ ତୁମେ ଅବଲମ୍ବନ କରୁଛ, କର, ଯୋଗ କର, ସାଂଖ୍ୟ ଆଲୋଚନା କର, ତ୍ୟାଗ କର, ତପସ୍ୟା କର, ଦମ କର, ସତ୍ୟ କର, ସତ୍ୟ କୁହ, ଯାହା କୁହ, ଅନ୍ତିମ ଫଳ ହେଉଛି ମନକୁ କେମିତି ନିୟନ୍ତ୍ରଣ କରିବା। ମନକୁ ନିୟନ୍ତ୍ରଣ କରିବାର ବିଭିନ୍ନ ପ୍ରକାର ଯେଉଁ ଉପାୟ ରହିଛି, ନିୟନ୍ତ୍ରଣ କରିବାର ଉଦ୍ଦେଶ୍ୟ ହେଉଛି ଆମେ ଯେଉଁଟା ଚାହିଁବା ମନ ସେହି ଅନୁସାରେ କାର୍ଯ୍ୟ କରିବ, ନୁହଁ ଯେ ମନ ଚାହିଁବ ଏଇଟା କରିବା ପାଇଁ ଆମେ ସେହି ଅନୁସାରେ କାର୍ଯ୍ୟ କରିବା, ତାହେଲେ ଏଇଟା ଆମେ ମନର ଅଧୀନ ହୋଇଗଲେ। ସେ ମନଟା ଭଗବାନ କହିଲେ ଭଗବତ ଗୀତାରେ, ସେ ମନଟା ହେଉଛି ଆମର ଶତ୍ରୁ। ବନ୍ଧୁରାତ୍ମା ଆତ୍ମନସ୍ତସ୍ୟ ଜୈନାତ୍ମିବା ଆତ୍ମନାଜିତ ଅନାତ୍ମନସ୍ତୁ ଶତ୍ରୁତେ ବର୍ତ୍ତିତାତ୍ମିବ ଶତ୍ରୁବତ୍। ମନଟା ଆମର ବନ୍ଧୁ, ପୁଣି ମନଟା ମଧ୍ୟ ଆମର ଶତ୍ରୁ। ଯଦି ମନଟା ଆମ ନିୟନ୍ତ୍ରଣରେ ରଖିପାରିଲେ ସିଏ ଆମର ବନ୍ଧୁ ହୋଇଯିବ, କିନ୍ତୁ ଆମେ ଯଦି ମନର ଅଧୀନରେ ରହିଗଲେ ସେ ମନଟା ଆମର ଶତ୍ରୁ, ଆମକୁ ସିଏ କ'ଣ ନର୍କକୁ ନେଇଯିବ ଆମେ ଜାଣିପାରୁନାହିଁ। ଆମେ ମନ ଇଚ୍ଛାରେ କାର୍ଯ୍ୟ କରୁଛେ, ଆମର ମନ ଯାହା ହେଲା ସେଇଟା ଆମେ କରୁଛେ, ସେ ମନଟା ଯେ ଆମର ଶତ୍ରୁ ଏଇଟା ଆମେ ଜାଣିନାହିଁ। ଭାଗବତ କଥା ଶୁଣିଲେ ସିନା ଜାଣିବା ଏସବୁ ଜିନିଷ, ନ ଶୁଣିଲେ କେମିତି ଜାଣିବ। ତେଣୁ ଏସ ମନ ନିରୋଧ, ଏସ ମନ ନିରୋଧ ଏବ ଅନ୍ତଃ ସମାପ୍ତି ଫଳଂ ଦେଶ ସହ ସମାମ୍ନାୟ ସମ୍ପୂର୍ଣ୍ଣ ବେଦ ସହ ତତ୍ର ପର୍ଯ୍ୟବସିତ ଇତ୍ୟାଦି। ସମ୍ପୂର୍ଣ୍ଣ ବେଦ, ସମସ୍ତ ବେଦ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି, ସମସ୍ତ ବେଦରେ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି, ଋଗ୍ବେଦ, ସାମବେଦ, ଯଜୁର୍ବେଦ, ଅଥର୍ବେଦ, ଏବଂ ଯେଉଁ ରହିଛନ୍ତି କ'ଣ ସେ ଯେଉଁ ପୁରାଣମାନଙ୍କୁ ମଧ୍ୟ କୁହାଯାଏ ବେଦ ବୋଲି। ଇତିହାସ, ମହାଭାରତ ହେଉଛି ଇତିହାସ, ଇତିହାସ ପୁରାଣ ପଞ୍ଚମ ବେଦ ଉଚ୍ୟତେ। ଇତିହାସ ଏବଂ ପୁରାଣମାନଙ୍କୁ ମଧ୍ୟ ବେଦ ବୋଲି କୁହାଯାଏ, ପଞ୍ଚମ ବେଦ, ଚାରି ବେଦ ବାଦ ଇଏ ମଧ୍ୟ ଗୋଟେ ବେଦ, ପଞ୍ଚମ ବେଦ ଉଚ୍ୟତେ। ତେଣୁ ଇଏ ଯେଉଁ ବେଦର ସମସ୍ତ ବେଦର ଉଦ୍ଦେଶ୍ୟ ହେଉଛି ଏଇ ମନକୁ ନିୟନ୍ତ୍ରଣ କରିବା। ମନ ନିରୋଧେବ ଅନ୍ତ ସମାପ୍ତି ଫଳଂ ଯଶ୍ୟ ସ ସମମ ନାୟ ସମ୍ପୂର୍ଣ୍ଣ ବେଦ ଆମ ନାୟ କହିଲେ ବେଦ ସମସ୍ତ ବେଦର ଉଦ୍ଦେଶ୍ୟ ହେଉଛି ମନକୁ ନିୟନ୍ତ୍ରଣ କରିବା। ଯୋଗ ଅଷ୍ଟାଙ୍ଗ ପାତଞ୍ଜଳିଙ୍କର ଯୋଗ ରହିଛି, ଅଷ୍ଟାଙ୍ଗ ଯୋଗ ରହିଛି ପାତଞ୍ଜଳିଙ୍କର। ଯମ କ'ଣ? ଯମ ନିୟମ ହେଉଛି ମୂଳ ନିୟମ ହେଉଛି ଆମେ ଯେଉଁ ଗ୍ରହଣ କରିବା। ଯମ କହିଲେ ଯେଉଁଟା କରିବା କଥା ନୁହଁ, ଡୋଣ୍ଟସ୍ ଡୋଣ୍ଟସ୍ ଆଣ୍ଡ୍ ଡୋଜ୍ ଡୁଜ୍ ଡୁଜ୍ ଆଣ୍ଡ୍ ଡୋଣ୍ଟସ୍, ଏଇଟା କରିବ ନାହିଁ ଏଇଟା କରିବ, ଏଇଟା କରିବ ନାହିଁ ଏଇଟା କରିବ, ଏ ହେଉଛି ଯମ ନିୟମ। ଆସନ କେଉଁ ଆସନରେ ବସିବ, ଷଷ୍ଠ ଅଧ୍ୟାୟରେ କୁହାଗଲା ନା ସେସବୁ କଥା କୁହାଗଲା, ଷଷ୍ଠ କେମିତି ଆସନରେ ବସିବ। ନାହାତ ଚିତଂ ନାହାତ ନିଚଂ ଚୈଳଜିନ କୁଶୋତ୍ତରମ୍ ତତେ କାଗ୍ରହ ମନ କୃତ୍ୟା ତତେ ଚିତ ଇନ୍ଦ୍ରିୟ ଗ୍ରିୟା ସମ କାୟ ଶିର ଗ୍ରୀବା, ଏସବୁ କେଉଁଭଳି ଭାବରେ ବସିବ, ଆସନ ମଧ୍ୟ ରହିଛି କେଉଁ ସ୍ଥାନରେ ବସିବ, ସେସବୁ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏସବୁ ଯୋଗ ମାତୃଯୋଗ ଯୋଗ ମଧ୍ୟ ସେଇଟା କୁହାଯାଏ। ଆସନ ପ୍ରାଣାୟମ କରିବ, ଯେଉଁ ବାୟୁ ରହିଛି ବାୟୁକୁ ନିୟନ୍ତ୍ରଣ କରିବ, ଇଏ ଅଷ୍ଟାଙ୍ଗ ଯୋଗର କାର୍ଯ୍ୟ। ପାଞ୍ଚ ପ୍ରକାର ମୁଖ୍ୟ ବାୟୁ ରହିଛି, କ'ଣ ନା ଗୋଟେ ହେଲା କ'ଣ ଗୋଟେ ହେଲା ମୁଖ୍ୟ ବାୟୁଟା କେଉଁଟା ଆମର ପ୍ରାଣବାୟୁ, ପ୍ରାଣବାୟୁ ହେଲା ମୁଖ୍ୟ ବାୟୁ। ତାପରେ ଅପାନ ବ୍ୟାନ ଉଦାନ ଦାନ ସମାନ ଇତ୍ୟାଦି ଏଇଭଳି ଭାବରେ ବିଭିନ୍ନ ପ୍ରକାର ବାୟୁ ରହିଛି, ଦଶ ପ୍ରକାର ବାୟୁ ରହିଛି, ପାଞ୍ଚ ପ୍ରକାର ମୁଖ୍ୟ ବାୟୁ। ବାୟୁକୁ ନିୟନ୍ତ୍ରଣ କରିବା ଯେଉଁ ପ୍ରାଣାୟାମର ଅର୍ଥ ହେଉଛି କୁମ୍ଭକ କ'ଣ ସେ ରେଚକ କୁମ୍ଭକ ପୂରକ ଏଇଭଳି ଭାବରେ ପ୍ରାଣାୟାମ ରହିଛି। ଆମେ ସେସବୁ ଜାଣୁନି ସେସବୁ ଜିନିଷ, ଖାଲି ଟିକେ ଟିକେ ଶୁଣିବା କଥା। ଏଇଭଳି ଭାବରେ ଆମକୁ କୁହାଯାଏ ବ୍ୟଙ୍ଗ ମଧ୍ୟ କୁମ୍ଭକ ପ୍ରାଣାୟାମ କରେ। ପ୍ରଭୁପାଦ ମହାରାଜ କହିଛନ୍ତି ଗୋଟେ ଥରେ ଗୋଟେ ଖଣି ଖୋଲିଲା ବେଳକୁ ଗୋଟେ ବେଙ୍ଗଟେ ଭାରି ସେଠି ହିଁ ପଡ଼ିଲା, ବେଙ୍ଗଟେ ପଡ଼ିଲା ମାନେ କେତେ ବର୍ଷ ଧରିକିରି ଶହ ଶହ ହଜାର ହଜାର ବର୍ଷ ଧରିକି ସେ ତା ଭିତରେ ଥିଲା। ଏଇ ଯେଉଁ ରହିଛି କୁମ୍ଭକ, କୁମ୍ଭକ ପ୍ରାଣାୟାମ ସେ କରିପାରୁଥିବାରୁ ସେ ରହିଗଲା ଜୀବନ। ନିଶ୍ୱାସକୁ କଣ୍ଟ୍ରୋଲ କରିବେ ଆଉ କ'ଣ, ନିଶ୍ୱାସ କଣ୍ଟ୍ରୋଲ କରିବେ, ତାପରେ ସେ ମୃତ୍ୟୁବରଣ କଲା। ଇଏ ହେଉଛି ପ୍ରାଣାୟାମ। ତେଣୁ ଏ ଯେଉଁ ରହିଲା ସବୁ ସବୁ କ'ଣ ଯୋଗ କହିଲେ ଅଷ୍ଟାଙ୍ଗ ଯୋଗ। ଧ୍ୟାନ କରିବ, ଗୋଟେ ଜିନିଷକୁ ଧ୍ୟାନ କରିବ, ଗୋଟେ ସବୁବେଳେ ଚିନ୍ତା କରିବ ତାକୁ ଧ୍ୟାନ କରିବ, ସେଇଟା ଧ୍ୟାନ କୁହାଯାଏ। ଧ୍ୟାନ କିଛି ସମୟ ଅଧିକା ରହିଲେ ସେଇଟା ଧାରଣା କୁହାଯିବ, ସମାଧି କୁହାଯିବ, ଏସବୁ ବିଭିନ୍ନ ପ୍ରକାର ତାର ସବୁ ରହିଛି, ଆମେ ଏତେ ଜାଣିନୁ ସେ ବିଷୟରେ ଅଷ୍ଟାଙ୍ଗ ଯୋଗ। ସାଂଖ୍ୟ କହିଲେ ଆତ୍ମା ଏବଂ ଅନାତ୍ମା, ଯେମିତି ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଲେ ଆତ୍ମା ସମ୍ବନ୍ଧରେ କହିଲେ, ଅନାତ୍ମା ସମ୍ବନ୍ଧରେ କହିଲେ। କ'ଣ କହିଲେ ସାଂଖ୍ୟ ସମ୍ବନ୍ଧରେ, ଆତ୍ମା ସମ୍ବନ୍ଧରେ କ'ଣ କହିଲେ ଭଗବାନ? ନ ଜାୟତି ମ୍ରିୟତି ବା କଦାଚିତ୍ ନାୟଂ ଭୂତ୍ୱା ଭବିତାବାନ ଉହ୍ୟ ଅଜୋ ନିତ୍ୟ ଶାଶ୍ୱତୋୟଂ ପୁରାଣ ନ ହନ୍ୟତି ହନ୍ୟମାନ ଶରୀରେ ଇତ୍ୟାଦି। ଏସବୁ ଆତ୍ମା ସମ୍ବନ୍ଧୀୟ କଥା କହିଲେ, ବହୁତ କଥା ଆତ୍ମା ସମ୍ବନ୍ଧୀୟ କଥା କହିଲେ। ଅନାତ୍ମା ସମ୍ବନ୍ଧରେ କ'ଣ କହିଲେ? ହତୋବା ପ୍ରାପ୍ତ ସ୍ୱର୍ଗଂ ଜିତବା ଭୋକ୍ୟସୁ ମହି ତସ୍ମାତ୍ ଉଦ୍ଦିଷ୍ଟ କୌନ୍ଦୟ ଯୁଦ୍ଧାୟ କୃତ ନିଶ୍ଚୟ। ଇଏ ଅନାତ୍ମା ଶରୀର ସମ୍ବନ୍ଧୀୟ କଥା ଏଇଟା। ତେଣୁ ଅନାତ୍ମା ଏବଂ ଆତ୍ମା ସମ୍ବନ୍ଧୀୟ କଥା କହିସାରିକି ତାପରେ କହିଲେ ଏସାତେ ଭିତେ ସାଂଖ୍ୟେ ବୁଦ୍ଧି ଯୋଗେ ତୁମାଙ୍କୁ ଶୁଣୁ। ମୁଁ ତୁମକୁ ବର୍ତ୍ତମାନ ସାଂଖ୍ୟ କଥା କହିଲି, ବର୍ତ୍ତମାନ ବୁଦ୍ଧି ଯୋଗ କଥା କହିବି, ଭକ୍ତି ବିଷୟରେ କହିବେ, ଦ୍ୱିତୀୟ ଅଧ୍ୟାୟରେ ସବୁକିଛି ରହିଛି। ତେଣୁ ଏ ଯେଉଁ ସାଂଖ୍ୟ କହିଲେ ଆତ୍ମା ଏବଂ ଅନାତ୍ମା ବିବେକ, ଇଏ ହେଉଛି ସାଂଖ୍ୟ, ଏଇଟା ହେଉଛି ଆତ୍ମା, ଏଇଠୁ ଅନାତ୍ମା। କିନ୍ତୁ ଆମର ଯେଉଁ ସାଧାରଣତଃ ଷ୍ଟଡି ସର୍କଲରେ ଯେଉଁ ରହିଛି ସାଂଖ୍ୟ ଯୋଗ, ସେ କପିଳଙ୍କ ସାଂଖ୍ୟ ଯୋଗ, ସେ କପିଳ ହେଉଛନ୍ତି ଆମର ଏଇ କପିଳଦେବ ନୁହଁ, ଭଗବାନ କପିଳଦେବ ନୁହଁ, ସିଏ ହେଉଛନ୍ତି ନିରୀଶ୍ୱର କପିଳ, ସେଇଟାକୁ ସେମାନେ ପଢ଼ୁଛନ୍ତି, ଆମେ ସାଂଖ୍ୟ ପଢ଼ୁଛୁ। ସେ ସାଂଖ୍ୟରେ ସେମାନେ 24 ତତ୍ତ୍ୱ ପାଇବେ, ସଂଖ୍ୟା ଗଣନା କରିବେ ଇତ୍ୟାଦି ସବୁ ରହିଛି, 24 ତତ୍ତ୍ୱ ରହିଛି। ସେଇଟା ହେଉଛି କ'ଣ ନା ଏଇ ଭୌତିକ ତତ୍ତ୍ୱ ସବୁ, ସେଇଟାକୁ ସାଂଖ୍ୟ ବୋଲି କହୁଛନ୍ତି। ସେ ସାଂଖ୍ୟ ଆମର ସାଂଖ୍ୟଠୁ ଅଲଗା। ତେଣୁ ଏ ଯେଉଁ ରହିଛି ଅଷ୍ଟାଙ୍ଗ ମାର୍ଗଭେଦ ଏକତ୍ର, ସବୁ ମାର୍ଗଭେଦ ହେଲେ ମଧ୍ୟ ଅନ୍ତିମରେ ଗୋଟିଏ ସ୍ଥାନରେ ଆସି ପହଞ୍ଚୁଛି, ସେଇଟା ହେଉଛି ମନକୁ କଣ୍ଟ୍ରୋଲ କରିବା, କି କେଉଁଭଳି ଭାବରେ ମନକୁ ନିୟନ୍ତ୍ରଣ କରିବେ, ଏଇଟା ହେଉଛି କଥା। ସମୁଦ୍ରାନ୍ତା ଆପଗା ନଦୀ ନଦୀ ଇବ ନଦୀ ଯେମିତି ସମୁଦ୍ରରେ ପଡ଼ୁଛି ଅନ୍ତିମରେ କେଉଁ ପଟେ ଦେଇକି ଆସୁଛି ଆସିକରି ଅନ୍ତିମରେ ନଦୀରେ ପଡ଼ୁଛି ସମୁଦ୍ରରେ ପଡ଼ୁଛି କିନ୍ତୁ ଏଇଟା ହେଉଛି ଏଇଟା ସାଧାରଣମାନଙ୍କ ପାଇଁ କିନ୍ତୁ ଗୋପୀମାନଙ୍କ ପାଇଁ ଉଦ୍ଦେଶ୍ୟ କ'ଣ ଏଇଟା ମନ ନିରୋଧ ସତ୍ୟେବ ସଂସାର ତରଣଂ ତଥ୍ୟେବ ଭବତୀନାମ ଅପି ମତ ବିରହ ତରଣଂ ମନୋ ନିରୋଧା ଦେବ ଅର୍ଥ ହେଉଛି ଯେ ଯେଭଳି ଭାବରେ ମନ ନିରୋଧ ହେଲେ ସଂସାର ଉତ୍ତୀର୍ଣ୍ଣ ହେଇ ଜଣେ ସଂସାରରୁ ଉତ୍ତୀର୍ଣ୍ଣ ହୋଇଯିବ ସେହି ପ୍ରକାର ତୁମମାନଙ୍କର ମୋର ଯେଉଁ ବିରହ ସମୁଦ୍ର ରୂପ ରହିଛି ବିରହ ରୂପକ ସମୁଦ୍ର ତୁମ ପାଇଁ ରହିଛି ଏଇଟା ମନ ସଂଯତ ଦ୍ୱାରା ତୁମେ ଏଇ ବିରହକୁ ପାର ହୋଇଯିବ ବିରହ ମନଟାକୁ ପ୍ରକୃତରେ ତୁମେ ଯେଉଁ ଭାବୁଛ ମୁଁ ଯେଉଁ ଦୂରରେ ଅଛି ବୋଲି ମୁଁ ପ୍ରକୃତରେ ତୁମ ପାଖରେ ହିଁ ଅଛି ପ୍ରଥମେ ଯେଉଁ କହିଲେ ତୁମଠାରୁ ମୋର ବିରହ କେବେ ନାହିଁ ସେଇ କଥାଟାକୁ ସେ ପ୍ରତିପାଦିତ କରୁଛନ୍ତି ଆପଣଙ୍କ ତୁମମାନଙ୍କର ଯେ ମନ ମୁଁ ଯେଉଁ ତୁମ ପାଖରେ ଅଛି ତୁମେ ସେଇଟା ଭାବୁଛ ଏଇଟା ମିଥ୍ୟା ବୋଲି ମୁଁ ତୁମ ପାଖରେ ରହିଛି କିନ୍ତୁ ତୁମେ ଭାବୁଛ ଏଇଟା ମିଥ୍ୟା ଏଇଟା ହେଉଛି ତୁମର ମନର ଭ୍ରମ ମୁଁ କିନ୍ତୁ ତୁମ ପାଖରେ ସବୁବେଳେ ପାଇଁ ରହିଛି ଏଇଟାକୁ ସତ୍ୟ ଭାବ ତେଣୁ ଏଇ ମନଟାକୁ ତୁମେ ଏଇଭଳି ଭାବରେ ଚିନ୍ତା କର ମନ ଆଉ ସେ କ'ଣ ଭଗବାନ କଥା ଚିନ୍ତା କରୁନାହାନ୍ତି କି ଭଗବାନ କଥା ଚିନ୍ତା କରୁନାହାନ୍ତି ସେ କିନ୍ତୁ ଭାବୁଛନ୍ତି ଭଗବାନ ନାହାନ୍ତି ଆମଠାରୁ ତେଣୁ ଭଗବାନ ଏ ଯେଉଁ କହିବା ଉଦ୍ଦେଶ୍ୟ ହେଉଛି ମୁଁ ରହିଛି ତୁମ ପାଖରେ ରହିଛି ସେ କଥାରେ ସେ କହୁଛନ୍ତି ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ମନୀଷିନାଂ କାଲି ବୁଦ୍ଧିମତାମ ଇତି ନିର୍ବୁଦ୍ଧିନାଂ ଯେଉଁମାନେ ବୁଦ୍ଧିମାନ ସେମାନେ ଏଇଟା ଜାଣନ୍ତି ଅନ୍ତିମ ଲକ୍ଷ୍ୟ ହେଉଛି ମନକୁ ନିୟନ୍ତ୍ରଣ କରିବା କିନ୍ତୁ ଯେଉଁମାନେ ବୁଦ୍ଧିହୀନ ନିର୍ବୁଦ୍ଧି ସେମାନେ ନିର୍ବୁଦ୍ଧିମାନେ କ'ଣ ଭାବୁଛନ୍ତି ସେମାନେ ଭାବୁଛନ୍ତି ଅନ୍ତିମ ଲକ୍ଷ୍ୟ ହେଉଛି କେମିତି ଲାଭ ପୂଜା ଖ୍ୟାତି ଇତ୍ୟାଦି ଅର୍ଥ ଏଇଟା ଆମର କେମିତି ଲାଭ ପୂଜା ପାଇବା ଏଇଟା ହେଉଛି ଅର୍ଥ ବେଦରେ ଏଇଟା ହେଉଛି ଅର୍ଥ ଯେମିତି କୁହାଗଲା ଭଗବତ ଗୀତାରେ ଦ୍ୱିତୀୟ ଅଧ୍ୟାୟରେ ଜାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅଭିପସ୍ଥିତ ଯେଉଁ ବେଦରେ ଯେଉଁ ରହିଛି କର୍ମକାଣ୍ଡ ଧାରା ସବୁ ରହିଛି ଏ ଧାରାଟାକୁ ଯେଉଁମାନେ ସେମାନେ ଭାବନ୍ତି ଇଏ ହେଉଛି ଅନ୍ତିମ ଲକ୍ଷ୍ୟ ଅନ୍ତିମ ଲକ୍ଷ୍ୟ କହିଲେ ଉନ୍ନତ ଲୋକକୁ ଯିବେ ସ୍ୱର୍ଗ ଇତ୍ୟାଦି ପ୍ରାପ୍ତ ହେବେ ସେଠି ସବୁ ବହୁତ ଉପଭୋଗ ରହିଛି ଲାଭ ପୂଜା ଇତ୍ୟାଦି ସବୁ ରହିଛି ସେଇଟା ହେଉଛି ବେଦର ମୁଖ୍ୟ ଅର୍ଥ ବୋଲି ସେମାନେ ଭାବନ୍ତି କିନ୍ତୁ ସେଇଟା ପ୍ରକୃତରେ ମୁଖ୍ୟ ଅର୍ଥ ନୁହଁ ଆମନାୟ କହିଲେ ଶାସ୍ତ୍ର ଶାସ୍ତ୍ର ଜ୍ଞାପକମ୍ ଆମନାୟ ତ୍ୟାଗାଦୟ କ୍ରମେଣ ପ୍ରାୟ ଯତି ବନସ୍ଥ ବ୍ରହ୍ମଚାରୀ ଗୃହଧର୍ମା ଇତ୍ୟାଦି ଏସବୁ ଯେଉଁ କୁହାଗଲା ଏସବୁ ଗୋଟିଏ ଗୋଟିଏ ପ୍ରାୟ ରହିଛି କ'ଣ ଯୋଗ ସାଂଖ୍ୟ ତ୍ୟାଗ ତପ ଦମ ସତ୍ୟ ଏସବୁ ହେଉଛି କାହାର କାହାର ଧର୍ମ ଯତି ଯତିମାନଙ୍କର ହେଉଛି ତ୍ୟାଗ ଯତି କହିଲେ ସନ୍ନ୍ୟାସ ସନ୍ନ୍ୟାସ କହିଲେ କାମେନାଂ କର୍ମଣାଂ ନ୍ୟାସ ସେ ତ୍ୟାଗ କରିବେ କର୍ମଫଳକୁ ତ୍ୟାଗ କରିବେ ସେ ହେଉଛି ସନ୍ନ୍ୟାସ ମନସ୍ଥ କହିଲେ ତପସ୍ୟା କରିବେ ବହୁତ ତାଙ୍କୁ ସେମାନେ ତପସ୍ୟା ତାଙ୍କ ପାଇଁ ମନସ୍ଥ କହିଲେ ଯେଉଁ ବାନପ୍ରସ୍ଥି ବାନପ୍ରସ୍ଥି ମାନେ ତାଙ୍କୁ ତପସ୍ୟା କରିବା ପାଇଁ କୁହାଯାଉଛି ଏବଂ ବ୍ରହ୍ମଚାରୀମାନଙ୍କ ପାଇଁ ଦମ ଦମ କହିଲେ ମନକୁ ଦମନ କରିବେ ଏବଂ ଗୃହମାନଙ୍କ ପାଇଁ ସତ୍ୟ ସେମାନେ ସତ୍ୟ ମାନେ ନିୟମରେ ସେ ଅନୁସାରେ କାର୍ଯ୍ୟ କରିବେ ଏହିଭଳି ଭାବରେ ଏସବୁଟି କୁହାଗଲା 33 ନମ୍ବର ଶ୍ଲୋକ ଏଠାରେ ଓଡ଼ିଆରେ ଆମର ଏଠି ବର୍ଣ୍ଣନା କରିଛି ଭଗବାନ କହୁଛନ୍ତି ଶେଷ ପର୍ଯ୍ୟନ୍ତ ମନ ଓ ଇନ୍ଦ୍ରିୟାଦି ନିୟନ୍ତ୍ରଣ ପର୍ଯ୍ୟାୟରେ ଆତ୍ମାକୁ ନେଇ ଆସିବା ଏବଂ ସେଗୁଡ଼ିକୁ ଅପ୍ରାକୃତ ଚିନ୍ମୟ ଆତ୍ମ ଉପଲବ୍ଧି ପର୍ଯ୍ୟାୟରେ ନିୟୋଜିତ କରିବା ହିଁ ସମସ୍ତ ବୈଦିକ ସାହିତ୍ୟର ଲକ୍ଷ୍ୟ ମନକୁ ଆତ୍ମ ଉପଲବ୍ଧି ପର୍ଯ୍ୟାୟରେ ନିୟୋଜିତ କରିବା ମନକୁ ନିୟନ୍ତ୍ରଣ କରିବା ମାନେ ମନକୁ ଭଗବାନଙ୍କର ଉପଲବ୍ଧି ପାଇଁ ଲଗାଇବା ମନଟାକୁ ମନଟା ଭଗବାନଙ୍କର ଗୋଟେ ବିଭୂତି ଇନ୍ଦ୍ରିୟାଣ ମନଶ୍ଚାସ୍ମି ଇନ୍ଦ୍ରିୟମାନଙ୍କ ଭିତରୁ ହେଉଛି ମନ ଅବାଧରେ ଇନ୍ଦ୍ରିୟ ଉପଭୋଗ ମଧ୍ୟରେ ସମ୍ପୃକ୍ତ ଯୋଗାଭ୍ୟାସ ଇତ୍ୟାଦି ଅତିନ୍ଦ୍ରିୟ ଚର୍ଚ୍ଚା ଅର୍ଥାତ୍ ଧର୍ମାନୁଶୀଳନ ବୋଲି ଯାହାକୁ ବୁଝାଏ ତାହା ବାସ୍ତବିକ ପରମାର୍ଥିକ ପନ୍ଥା ନୁହେଁ ଇନ୍ଦ୍ରିୟ ଉପଭୋଗ ଏ ଯୋଗ ଉଦ୍ଦେଶ୍ୟ ହେଉଛି କ'ଣ ନା ସେମାନେ ଭାବନ୍ତି ଆମେ ଠିକ୍ ଭାବରେ ଶରୀର ଠିକ୍ ରହିଲେ ଆମେ ଇନ୍ଦ୍ରିୟ ଉପଭୋଗ କରିବା ଏଇଟାକୁ ସେମାନେ ଭାବନ୍ତି ଯୋଗର ଉଦ୍ଦେଶ୍ୟ କିନ୍ତୁ ଏଇଟା ପ୍ରକୃତରେ ଯୋଗର ଉଦ୍ଦେଶ୍ୟ ନୁହେଁ ମୂର୍ଖମାନେ ସେଇଟାକୁ କହନ୍ତି ମୂର୍ଖ ଲୋକମାନେ ମନୀଷିଣା ମାନେ ସେଇଟା କହିବେ ନାହିଁ। ଭଗବାନ କୃଷ୍ଣ ଏଠାରେ ଗୋପୀମାନଙ୍କୁ ଆଶ୍ୱାସ ପ୍ରଦାନ କରିଛନ୍ତି ଯେ ସେମାନଙ୍କର ମନ ଆତ୍ମଉପଲବ୍ଧିରେ ସ୍ଥିର କରିବା ମାଧ୍ୟମରେ ସେମାନେ ଭଗବାନଙ୍କ ସହିତ ପରମାର୍ଥିକ ଏକାତ୍ମତା ହୃଦୟଙ୍ଗମ କରିପାରିବେ। ମୁଁ ଯେ ତାଙ୍କ ପାଖରେ ଅଛି ସେଇ ମନକୁ ସେମାନେ ଯଦି ନିୟନ୍ତ୍ରଣ ସେଇଭଳି ଭାବରେ ଚିନ୍ତା କରିବେ ତାହେଲେ ଏଇଟାକୁ ସେମାନେ ଜାଣିବେ ଯେ ମୁଁ ତାଙ୍କ ପାଖରେ ଅଛି, ତାଙ୍କ ଦୂରରେ ନାହିଁ। ସେମାନେ ଆଉ ବିରହ ବେଦନା ଭୋଗ କରିବେ ନାହିଁ। ଇଏ କିନ୍ତୁ ଅବଶ୍ୟ ଜ୍ଞାନ ଉପଦେଶ ଭଗବାନ ଦେଉଛନ୍ତି, କିନ୍ତୁ ଭକ୍ତ ଯିଏ ସେ ଜ୍ଞାନଠାରୁ ଉର୍ଦ୍ଧ୍ୱରେ ଆଉ ପରେ ସେ କହିବେ, ଗୋପୀମାନେ କହିବେ ଏ ଯେଉଁ ଜ୍ଞାନ ବିତରଣ କରିବା ପାଇଁ ଆସ, ଏଠି ଆମର କେହି ଜ୍ଞାନୀ ନ କେହି ନାହାନ୍ତି ଜ୍ଞାନୀ ଏଇଟାକୁ ତୁମର କଥାକୁ ଶୁଣିବା ପାଇଁ, ତୁମେ ଯାଇକି ଆଉ କେଉଁଠି ଦେଖ ବ୍ୟବସ୍ଥା, ସେଇଟା ବିକାବିକି କର, ଏଠି ଆମର ଚଳିବ ନାହିଁ, ସେ ଜ୍ଞାନ ଚଳିବ ନାହିଁ। ତେଣୁ ଅଲଗା ପ୍ରକାର ଭଗବାନଙ୍କର ପୁଣି ମେସେଜ୍ ଦିଆଯିବ, ଏସବୁ କଥା ଆସିବ ପରେ ପରେ ଆସିବ। ତେଣୁ ତା ପର ଶ୍ଳୋକରେ କହୁଛନ୍ତି, ଚୌତିରିଶ ଶ୍ଳୋକରେ, ଦତ୍ତୁହଂ ଭବତୀ ନାଙ୍ଗ ଭାଇ ଦୂରବର୍ତ୍ତେ ପ୍ରିୟ ଦୃଶାମ ମନସ ସନ୍ନିକର୍ଷାର୍ଥଂ ମଦନୁ ଧ୍ୟାନ କାମୟା। ଯତୁ ଅହଂ ଭବତୀନାଂ ବୈ ଦୂରେ ବର୍ତ୍ତେ ପ୍ରିୟ ଦୃଶାମ ମନସ ସନ୍ନିକର୍ଷଥାଂ ମଦନୁ ଧ୍ୟାନ କାମୟା। ଏ ଦୁଇଟି ଜିନିଷ ରହିଛି ଏଠି, କ'ଣ ହେଉଛି ନା, ଯତୁ ଅହଂ ଭବତୀନାଂ ବୈ ଦୂରେ ବର୍ତ୍ତେ, ମୁଁ ତୁମଠାରୁ ଦୂରରେ ରହିଲେ, ତୁମେ ମୋର ପ୍ରିୟ, ମୁଁ ତୁମଠାରୁ ଦୂରରେ ରହିଲେ ମନସ ସନ୍ନିକର୍ଷାର୍ଥଂ, ତୁମର ମନରେ ମୁଁ ନିକଟରେ ରହିଲି, ଶରୀର ଦ୍ୱାରା ମୁଁ ଦୂରରେ ରହିଲି, ଅଲଗା ସ୍ଥାନରେ ରହିଛି, ତୁମେ ରହିଛ ନନ୍ଦଗାମରେ, ମୁଁ ରହିଛି ମଥୁରାରେ, କିନ୍ତୁ ମନରେ ମୁଁ ତୁମ ପାଖରେ ରହିଲି। ମଦନୁ ଧ୍ୟାନ କାମୟା, ତେଣୁ ଅନୁଧ୍ୟାନ କଲେ ମୋର ନିକଟ, ମୁଁ ତୁମକୁ ମନ ନିକଟରେ ତୁମ ପାଖରେ ରହିଛି, ତୁମ ପାଖରେ ରହିଛି, ଶରୀର ମାଧ୍ୟମରେ ମୁଁ ତୁମଠାରୁ ଦୂରରେ ରହିଛି, କିନ୍ତୁ ମନରେ ମୁଁ ତୁମ ପାଖରେ ରହିଛି। ଏଇଟା ହେଉଛି ବୁଝେଇବେ ଭଗବାନ। ତେଣୁ କୁହାଯାଉଛି ଏଇଟା ବହୁତ ବଡ଼ ତାତ୍ପର୍ଯ୍ୟ ରହିଛି ଏଥିରେ, ପ୍ରଭୁପାଦ ଏ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି। ଯଦି ବ୍ରଜଦେବୀ ମାନେ କହିବେ, ଉଦ୍ଧବ ଏ ସନ୍ଦେଶ ତୁମେ ଆଣିଛ ବିରହ, ଏଇଟା ତ ତୁମର ଆମର ବିରହକୁ ଇଏଟା ବିରହ ଦୂର କରାନି, ବରଂ ବିରହ ତାପଟାକୁ ଦ୍ୱିଗୁଣ କରାଇଦେଲ ତୁମେ। ଆମେ ଯେଉଁ ଭଗବାନଙ୍କ କୃଷ୍ଣଙ୍କ ବିରହରେ ରହିଥିଲୁ, ବିରହ ତାପରେ ଥିଲୁ, ତୁମେ ଯେଉଁ ସବୁ ଜ୍ଞାନ ସବୁ ପ୍ରଦାନ କଲ ଏଇଟା ଆମର ବିରହକୁ ବଢ଼େଇଦେଲା, ଦ୍ୱିଗୁଣ କରିଦେଲା ଆମର। ଆଉ କ'ଣ ତୁମେ ଆମକୁ ସନ୍ଦେଶ କ'ଣ ପ୍ରଦାନ କରୁଛ, କ'ଣ ସାନ୍ତ୍ୱନା ଦେବ? ତେଣୁ ତୁମର ଏ ଯେଉଁ ଦେଶ କାଳ ପାତ୍ର ଅନୁସାରେ ତୁମର ସନ୍ଦେଶ ଦେବା କଥା, ତୁମେ ଜାଣିପାରୁନ ଏତେ ବୁଦ୍ଧିମାନ ବୋଲି କହୁ ତୁମେ କୁହାଯାଏ, ତୁମେ ଜାଣିନ କେଉଁଠି କ'ଣ ବୁଦ୍ଧି ସନ୍ଦେଶ ଦିଆଯିବ ତୁମକୁ, ଆଉ କ'ଣ ଆମେ ତିରସ୍କାର କରିବୁ ନା କ'ଣ? ଏଇ ବ୍ରହ୍ମ ଜ୍ଞାନ ଯେଉଁ ରହିଛି, ଏ ବ୍ରଜଭୂମି ତ କିଏ କିଣିବ, ଏଇଟାକୁ ବ୍ରଜ ଗାଁ, ଏ ବ୍ରହ୍ମ ଜ୍ଞାନ ଏଇଟାକୁ ଅନ୍ୟ କେଉଁଠି ଦେବ, କାଶୀପାଶୀରେ ସେଠି ନେଇ ଦେଲେ ସେଠି ସେ କେହି ବିକ୍ରି ହେବ ସେଇଟା, ଏଇ ବ୍ରଜଭୂମିରେ ସେଠି ଚଳିବ ନାହିଁ ବ୍ରହ୍ମ ଜ୍ଞାନ। ଯେତେବେଳେ ମହାପ୍ରଭୁ ଯାଇଥିଲେ ବୃନ୍ଦାବନକୁ ଯାଉଥିଲେ, ମଥୁରା ଦେଇକରି ସବୁ ଯାଇଥିଲେ, ସେହି ସମୟରେ କାଶୀରେ ଯେଉଁ ରହିଛନ୍ତି ପ୍ରକାଶାନନ୍ଦ ସରସ୍ୱତୀ, ଏମାନେ ସବୁ ଶଙ୍କରାଚାର୍ଯ୍ୟଙ୍କର ଧାରାରେ ସେମାନେ ଅଛନ୍ତି, ସେମାନେ ଏ ମହାପ୍ରଭୁଙ୍କ ଧାରାକୁ ବୁଝିପାରିଲେ ନାହିଁ, କହିଲେ ଏ ମହାପ୍ରଭୁ ଇଏ ଯେଉଁ ଚୈତନ୍ୟ ଇଏ ତ ଆମର ଧାରାରେ ରହିଛନ୍ତି, ଆମର ଗୋଷ୍ଠୀର ଲୋକ, ସିଏ କ'ଣ ବ୍ରହ୍ମ ଚିନ୍ତନ ନ କରିକିରି କ'ଣ କୀର୍ତ୍ତନ କରୁ ଯାଇକି ବାହାରେ ବୁଲିକିରି ଭାବୁକ ଭଳି, ଏଇଭଳି ଭାବରେ କହୁଥିଲେ ସବୁ। ତେଣୁ ମହାପ୍ରଭୁ ଚିନ୍ତା କଲେ, ମୁଁ ଯେଉଁ ଆଣିଛି ଏ ଯେଉଁ ଭାବଧାରାକୁ ଆଣିଛି, ଏ ଯେଉଁ ଭଗବାନ ନାମକୁ ଆଣିଛି, ଆକୁ ତ କିଣିବା ପାଇଁ କି ଲୋକ ନାହାନ୍ତି, କ'ଣ କରିବି, ଆଉ ଯେଉଁ ବୋଝେଇକିରି ଆଣିଛି ପୁଣି କ'ଣ ବୋଝେଇକି ନେଇକି ପୁଣି ନେଇକି ଯିବି, ଅଳ୍ପ ସ୍ୱଳ୍ପ ମିଳିଲେ ମଧ୍ୟ ବିକିଦେବି ଏଇଠି। ଆଉ ଚୈତନ୍ୟ ଚରିତ୍ରାମୃତ କୁହାଯାଇଛି, ଅଳ୍ପ ସ୍ୱଳ୍ପ ମୂଲ୍ୟ ମିଳିଲେ ମଧ୍ୟ ଏଇଟା ବିକିଦେବି, ଆଉ ନେବି ବୁହାଇକି ନେବି ନାହିଁ, ଏତେ ଗୋଟେ ବାଟ ଆଣିକି ଆସିଛି ବୁହାଇକିରି, ମୁଣ୍ଡରେ ବୋଝେଇକିରି ଆଣିକି ଆସିଛି, ପୁଣି ଆକୁ ଫେରେଇକି ନେବି, ଏଇଟା କହିଲେ। ତାପରେ ଅବଶ୍ୟ ମହାପ୍ରଭୁ ତାଙ୍କୁ ସବୁ କୃପା କରିଛନ୍ତି, ସେମାନେ ସବୁ ଗ୍ରହଣ କଲେ ଏସବୁ କଥା। ତେଣୁ ଏଠି ମଧ୍ୟ ସେ କଥା କହୁଛନ୍ତି ବ୍ରଜମାନେ ଗୋପୀମାନେ, ସେ ଏଇ ତୁମର ଯେଉଁ ବ୍ରହ୍ମଜ୍ଞାନ ସବୁ ରହିଛି, ଏ ଜ୍ଞାନକୁ ତୁମେ କେଉଁଠି ଆଉ କେଉଁଠି ବିକ ଯାଇକିରି, ଏଠି ବିକ୍ରି ହେବ ନାହିଁ, ଏଠିକି ନେବେ ନାହିଁ। ତୁମେ ଜାଣିକି ଏତେ ଦୂରରୁ ଆଣିକି ଆସିଛ ବ୍ରହ୍ମଜ୍ଞାନ, ଏଇଟା ଏଠି ତ ଚଳିବ ନାହିଁ। ଗୋପୀମାନେ ସେ ଜନ୍ମରୁ ଶ୍ରୀକୃଷ୍ଣଙ୍କର ସୌନ୍ଦର୍ଯ୍ୟ ରୂପକ ଅମୃତ ପାନ କରୁଛନ୍ତି। ତୁମେ ଯେଉଁ ଏ ଯେଉଁ ନିମ୍ବରସ ଦେଉଛ, ବ୍ରହ୍ମଜ୍ଞାନ ହେଉଛି ନିମ୍ବରସ, ଏଇଟା ମଧ୍ୟ ଚୈତନ୍ୟ ଚରିତାମୃତ କୁହାଯାଇଛି। କାକ କାଉଟା କ'ଣ କରେ ନା, ଯେଉଁ ନିମ୍ବ ଫଳକୁ ସେ ଆନନ୍ଦରେ ଉପଭୋଗ କରେ, କିନ୍ତୁ କୋଇଲି ଆମ୍ର ମୁକୁଳକୁ ସେ ଖାଏ, ଆମ୍ବ ଯେଉଁ ରହିଛି ବଉଳ ଫଳ ସେଗୁଡ଼ା ସବୁ ସେ ଖାଏ କୋଇଲି। କାଉ କିନ୍ତୁ ଏ ଯେଉଁ ନିମ୍ବ ଫଳଟାକୁ ତାକୁ ଆନନ୍ଦ ଲାଗେ। ସେଇଭଳି ଭାବରେ ବ୍ରହ୍ମଜ୍ଞାନୀମାନେ ସେମାନେ ଏଇ ଭକ୍ତି ଜିନିଷଟା ବୁଝିପାରିବେ ନାହିଁ, ତାଙ୍କୁ ପିତା ଲାଗିବ। ତେଣୁ ଇଏ ଯେଉଁମାନେ ଭକ୍ତମାନଙ୍କ ପାଇଁ ବ୍ରହ୍ମଜ୍ଞାନ ହେଉଛି ନିମ୍ବରସ, ନିମ୍ବରସ ଭଳି ଏଇଟାକୁ କିଏ ପିଇ ପାନ କରିବ। ସେ କହୁଛନ୍ତି ଦୁର୍ଭିକ୍ଷ ଯଦି ମାନଙ୍କର ପଡ଼ିଲେ ମଧ୍ୟ, ଦୁର୍ଭିକ୍ଷ ପଡ଼ିଲେ ମଧ୍ୟ ସ୍ତ୍ରୀଗଣ ପ୍ରାଣତ୍ୟାଗ କରିଦେବେ। ବୃନ୍ଦାବନରେ ବ୍ରଜଭୂମିରେ ସ୍ତ୍ରୀ ଲୋକମାନେ ପ୍ରାଣତ୍ୟାଗ, ଗୋପୀମାନେ କଥା କହୁଛନ୍ତି ତ, ଆମେମାନେ ପ୍ରାଣତ୍ୟାଗ କରିଦେବୁ ସିନା, କିନ୍ତୁ ଆମେ ଘାସ ଖାଇବୁ ନାହିଁ, ଘାସ ଖାଇବୁ ନାହିଁ। ଆରେ ମୂର୍ଖ, ଶୁଣ, ତୁମେ ଶୁଣ, ଏହି ବ୍ରହ୍ମଜ୍ଞାନ ସଂସାର ରୋଗର ଔଷଧ ହେଇପାରେ। ବ୍ରହ୍ମଚିନ୍ତନ କରି ସେମାନେ ମୁକ୍ତି ଯାଇ ପାଇପାରନ୍ତି, ସଂସାର ରୋଗର ଔଷଧ ହେଇପାରେ, କିନ୍ତୁ ମହାମୁନି ଚିକିତ୍ସକଗଣ ହୃଦୟ ରୂପ ପୂର୍ଣ୍ଣ ଏଇଟା ମହାମୁନିମାନେ ଏଇଟା ଚିନ୍ତା କରିପାରନ୍ତି ବ୍ରହ୍ମଜ୍ଞାନକୁ, କିନ୍ତୁ କୃଷ୍ଣ ପ୍ରେମ ମହାରୋଗର ଏ ଔଷଧ କ'ଣ ଏଇଟା ହେବ? ବ୍ରହ୍ମଜ୍ଞାନ କୃଷ୍ଣ ପ୍ରେମ ଯେଉଁମାନଙ୍କର ରହିଛି, ସେ ବ୍ରହ୍ମଜ୍ଞାନ କ'ଣ ଲାଭ, କ'ଣ ପ୍ରାପ୍ତ ହେବେ? ତେଣୁ ତାର ରୋଗ କ'ଣ, ତାଙ୍କ ଚିକିତ୍ସା ତୁମେ ସବୁ ଜାଣିପାରିବ ନାହିଁ। ସନ୍ଦୀପନୀ ମୁନି ପାଖରୁ ସେ ଯେଉଁ ପାଠ ପଢ଼ିକି ଆସିଲେ, ସେଇ ପାଠକୁ ଆମକୁ ଶିଖାଉ ଶିଖାଉଛନ୍ତି ନା କ'ଣ? 64 ଦିନରେ 64 କଳା ପଢ଼ିକିରି ଆସିକି ଆମକୁ ଶିଖ ଦେଉଛନ୍ତି, ବ୍ରହ୍ମଜ୍ଞାନ ଦେଉଛନ୍ତି, ଏଇଟା ଆମର ଦରକାର ନାହିଁ। ଯାହା ଯାହା ଏଇ ଯେଉଁ ଏ ଯେଉଁ ରହୁଛି ଔଷଧ ନେଇକି ଆଉ କେଉଁଠି ବିକିବ, ବିକିବ ଯାଇକିରି ଏଇଟାର, ଏ ଦ୍ୱାରା ଆମର ପ୍ରେମ ରୋଗର ଜ୍ୱଳା ଯେଉଁ ରହିଛି, ଆମେ ବହୁତ ତାପ ପ୍ରାପ୍ତ ହେଉଛୁ, ଏଇଟା ନିବାରଣ ହେବ ନାହିଁ। ତେଣୁ ଏଇଟା ବରଂ ଏ ଯେଉଁ ତୁମେ ଯେଉଁ ଏଇଟା କଥ ବ୍ରହ୍ମଜ୍ଞାନ ଦେଉଛ, ଏ ଔଷଧ ଏଇଟା ଆମର ଦରକାର ନାହିଁ ଔଷଧ। ଯେମିତି ଦାବାନଳ, ଦାବାନଳରେ ସଂସାର ଦାବାନଳରେ ଗୋଟେ ଲୋକ ତ୍ରାଣାୟ କାରଣ ଘନା ଘନତ୍ତମ, ଦାବାନଳରେ ଯଦି ଦାବାନଳକୁ ବୁଝେଇବା ପାଇଁ ବା କ'ଣ ଯେଉଁ ନିଆଁକୁ ଲିଭେଇବା ପାଇଁ ଯେଉଁ କୁହାଯାଏ, ଯଦି କୁହାଯିବ ପାଣି ନ ଦେଇକରି ଆମେ ପକେଇବା ବଜ୍ର ଅଗ୍ନି, ବଜ୍ର ଅଗ୍ନିକୁ ପକେଇବା, ସେ କ'ଣ ସେ ଦାବାନଳ ବୁଝିବ, ଲିଭିବ ସେଇଟା ନା? ଆହୁରି ବହୁତ ହେଇ ବଢ଼ିବ। ତେଣୁ ଆମେ ଏଇ ସନ୍ଦେଶଟା ଆମକୁ କିଛି ଜାଣିପାରୁନୁ, ଏଇଟା ଆମକୁ କିଛି ଲାଭ ନାହିଁ ଏଥିରେ, ଏଇଭଳି ଭାବରେ ଯେତେବେଳେ କହିଲେ, ତେଣୁ ବର୍ତ୍ତମାନ ଇଏ କହିବେ, ତେଣୁ ଆଉ ଗୋଟେ ସନ୍ଦେଶ ଦେବେ, ଅନେକ ସନ୍ଦେଶ ହେଇ ବୋଲି କୁହାଯାଇଛି ନା, ଅନେକ ସନ୍ଦେଶ ରହିଛି, ତେଣୁ ଆଉ ଗୋଟେ ସନ୍ଦେଶ ଦେବେ। ବ୍ରହ୍ମଜ୍ଞାନ ଠାରୁ ଆଉ ଗୋଟେ ଅଲଗା ସନ୍ଦେଶ ରହିଛି, ତେଣୁ ଯେତେବେଳେ କହିଲେ ବ୍ରଜଦେବ କହିବେ, ଆଉ ତା'ର କ'ଣ ସେଇଟା କୁହ, ଆମକୁ କୁହ। ତାପରେ ବର୍ତ୍ତମାନ କୃଷ୍ଣ କଥା କହିବେ, କ'ଣ ନା, ମୁଁ ଯେଉଁ ତୁମର ପ୍ରିୟ ହେଇକରି ମଧ୍ୟ ଦୃଷ୍ଟିର ବାହାରେ ରହିଛି ନା, ଏଇଟା କ'ଣ ପାଇଁ ନା, ତୁମେ ନିରନ୍ତର ଧ୍ୟାନ କରିବ। ଯଦି ପ୍ରିୟ ଲୋକ ପାଖରେ ରହିବ, ତାଙ୍କ ବିଷୟରେ ଏତେ ଜଣ ଧ୍ୟାନ କରିପାରିବ ନାହିଁ, କିନ୍ତୁ ପ୍ରିୟ ଲୋକ ଯଦି ଦୂରରେ ରହିଯିବ, ତାକୁ ସେ ଚିନ୍ତା କରିବ, ସବୁବେଳେ ଚିନ୍ତା କରିବ, ପାଖରେ ଥିଲେ ଏତେ ଚିନ୍ତା କରିପାରିବ ନାହିଁ। ଭଗବାନ କହିବାର ଉଦ୍ଦେଶ୍ୟ ହେଉଛି ଏଇଟା, ମୁଁ ତୁମର ପ୍ରିୟ ଆଉ ତୁମେ ମୋର ପ୍ରିୟ, ମୁଁ ଯେଉଁ ଦୂରରେ ରହିଛି ତୁମେ ମୋତେ ଚିନ୍ତା କରୁଛି, ମୁଁ ତୁମକୁ ମୋତେ ଚିନ୍ତା କରୁଛି, ମନରେ ଆମେ ପାଖ ପାଖ ହେଇଯାଇଛେ, ମନରେ ଆମେ ମିଶିଯାଇଛେ। ତେଣୁ ବର୍ତ୍ତମାନ ଶରୀର ଦ୍ୱାରା ଆମେ ଅଲଗା ରହିଲେ, ଦୂରରେ ରହିଲେ ମଧ୍ୟ ମନ ଦ୍ୱାରା ନିକଟରେ ରହିଛେ, ତେଣୁ ଇଏ ଏକ ଏକା ରହିଲା ଭଳିଆ କଥା। ଆମର ଆମର ଯେଉଁ ପ୍ରିୟ ବସ୍ତୁ ଯଦି ଆମର ଠାରୁ ଦୂରରେ ରହିଲା, ଆମେ ସବୁବେଳେ ମନରେ ଚିନ୍ତା କରୁଛେ, ଶରୀର ଦ୍ୱାରା ଆମେ ମନ ଦୂରରେ ଥିଲେ ମଧ୍ୟ ମନ ଦ୍ୱାରା ଆମେ ପାଖରେ ରହିଛେ। ତେଣୁ ଦୃଷ୍ଟିର ଦୂର ହେଲେ ମଧ୍ୟ ଦୃଷ୍ଟିରେ ଆମେ ରହିପାରୁନେ, ପାଖରେ ରହିପାରୁନେ, ଅଲଗା ଅଲଗା ରହିଛେ, କିନ୍ତୁ ମନ ଦ୍ୱାରା ଆମେ ପାଖରେ ରହିଛେ। ଏଇଟା ହେଉଛି ଆସକ୍ତିଯୁକ୍ତ ବସ୍ତୁ। ଆସକ୍ତି ମନ ଆଉ ଦୃଷ୍ଟିରେ ମଧ୍ୟ ମନେ ମନର ପ୍ରଶଂସନୀୟ ହେତୁ ମନର ସମୀପେ ରହିକରି ଆମର ଦୂର ଆମେ ଶରୀର ଦ୍ୱାରା ତୁମେ ଅଲଗା ରହିଛି, ମୁଁ ଅଲଗା ରହିଛି, ଶରୀର ମାଧ୍ୟମରେ ତୁମେ ସେଠି ରହିଛ, ମୁଁ ଏଠି ରହିଛି, କିନ୍ତୁ ମନ ଦ୍ୱାରା ଆମେ ପାଖରେ ରହିଛେ। ମନରେ ତୁମେ ସବୁବେଳେ ଚିନ୍ତା କରୁଛ, ଏଇ ମାଧ୍ୟମରେ ତୁମେ ଚିନ୍ତା କରୁଛ, ମୋ ବିଷୟ ଚିନ୍ତା କରୁଛ, ସେ ମୋଠାରୁ ସେ ଅଲଗା ନୁହଁ। ମୋର କଥା ଆଉ ମୋ ଭିତରେ କେଉଁ ତଫାତ୍ ନାହିଁ, କିନ୍ତୁ ସାଧାରଣତଃ ଆମେ ଯେଉଁ ରହିଛେ, ସାଧାରଣ ବ୍ୟକ୍ତିମାନଙ୍କର କଥା କହିବା, ଆମେ ଯେଉଁ ଅନ୍ୟମାନଙ୍କ କଥା ଚିନ୍ତା କରୁଛେ, ସେ ଲୋକ ଏବଂ ତା'ର କଥା ଅଲଗା, କିନ୍ତୁ ଭଗବାନ ଆଉ ଭଗବାନ କଥା ଭିତରେ କୌଣସି ତଫାତ୍ ନାହିଁ। ସେଇଟାକୁ ବୁଝାଉଛନ୍ତି କିଭଳି ଭାବରେ ନା, ଯଥା ଦୂରତରେ ପ୍ରେଷ୍ଟେ ମନ ଆବିଶ ବର୍ତ୍ତତେ ସ୍ତ୍ରୀଣାଂଚ ନ ତଥା ଚେତ ସନ୍ନିକୃଷ୍ଟ ଅକ୍ଷି ଗୋଚରେ। ଯେମିତି ତୁମର ପ୍ରିୟତମ ବ୍ୟକ୍ତି ଦୂରରେ ରହିଲେ ମନଟା ସବୁବେଳେ ଚାରିପ୍ରତି ଚିନ୍ତା କରିବ, ମନଟା ଚାରିପ୍ରତି ଚିନ୍ତା କରିବ। ସେହିଭଳି ଭାବରେ ସ୍ତ୍ରୀମାନଙ୍କର ମନଟା ସନ୍ନିକୃଷ୍ଟ ଅକ୍ଷି ଗୋଚରେ, ମୁଁ ତୁମ ପାଖରେ ରହିଥିଲେ, ତୁମର ଦୃଷ୍ଟିଗୋଚର ହୋଇଥିଲେ, ତୁମେ ଯେତେ ଚିନ୍ତା କରିପାରିନଥାନ୍ତ, ମୁଁ ବର୍ତ୍ତମାନ ଦୂରରେ ରହିଥିବାରୁ ମୋତେ ଚିନ୍ତାଟା ତୁମେ ଅଧିକା କରୁଛ, ତେଣୁ ମୁଁ ତୁମେ ଯେଉଁ ଚିନ୍ତାରେ ଯେ ମନରେ ଚିନ୍ତା କରୁଛ, ମୁଁ ସେଇଠି ରହିଛି, ତୁମ ମନରେ ହିଁ ମୁଁ ରହିଛି। ତେଣୁ ଏ ଗୋଟାଏ ଉଦାହରଣ ମାଧ୍ୟମରେ ଏ ଗୋଟା କହିଲେ। ଏ ଯେଉଁ ତୁମଠାରୁ ଦୂରରେ ରହିଯାଇଛି, ମୁଁ ତୁମର ମନରେ ଚିନ୍ତା କଲେ ମଧ୍ୟ ତୁମେ ମନରେ ମୁଁ ତୁମ ପାଖରେ ରହିଛି, ଶରୀର ମାଧ୍ୟମରେ ମୁଁ ଯଦି ଦୂରରେ ରହିଛି, କିନ୍ତୁ ମନ ମନରେ ତୁମ ପାଖରେ ରହିଛି, ତୁମେ ସବୁବେଳେ ମୋତେ ଚିନ୍ତା କରୁଛ। ଏଠି ଆମର ସତେ ଜଣେ ଇଏ କହୁଥିଲେ, ଆମେ ସେ ସମୟରେ ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ, ଗୋଟେ ବଢ଼ିଆ କଥା କହିଛନ୍ତି, ବ୍ରହ୍ମଚିନ୍ତନ ଯେଉଁ ହେଉଛି, ଯେଉଁ ଗୋପୀମାନେ ଭଗବାନ ବିରହରେ ଏଇଭଳି ଭାବରେ କହୁଛନ୍ତି, ବ୍ରହ୍ମ ଜ୍ଞାନ ଦେଲେ ଆମେ କ'ଣ ସେଥିରେ ଆନନ୍ଦ ପାଇବୁ। ଗୋଟେ ଭରତେନ୍ଦୁ ବୋଲି ଜଣେ ରହିଛନ୍ତି କବି, ସେ ରଚନା କରିଛନ୍ତି ଏଇଟା, ବ୍ରଜଭାଷାରେ ଲେଖିଛନ୍ତି, ପିଆ ପ୍ୟାରେ ତିହାରେ ନିହାରେ ବିନା ଅଖିଆ ଦୁଃଖିଆ ନହି ମାନନ୍ତି ହେ, ବ୍ୟାପକ ବ୍ରହ୍ମ ସବୈଠଲ ପୂରଣ ହେ, ହମ ହୁଁ ପହିଚାନନ୍ତି ହେ, ମେ ବିନ ନନ୍ଦ ଲାଲ ବିହାଲ ମିଂସ ଦାହରି ନନ୍ଦନ ଚନ୍ଦନ ଜ୍ଞାନ ହି ଠାନତି ହେ, ତୁମ ଉଦ୍ଧ ହିଏ କହିଏ ଉନସୋ, ହମ ଔର କଚୁ ନହି ଜାନତି ହେ, ପିଆ ପ୍ୟାର ତିହାର ନିହାର ବିନା ଅଖିଆ ଦୁଃଖିଆ ନହି ମାନତି ହେ। ବ୍ୟାପକ ବ୍ରହ୍ମ ସବୈଠଲ ପୂରଣ ହେ, ହମ ହୁଁ ପହିଚାନତି ହେ, ମେ ବିନ ନନ୍ଦ ଲାଲ ବିହଲ ସଦା ହରିଚନ୍ଦ ନନ୍ଦ ଜ୍ଞାନ ଠାହତି ହେ। ଆର ଅର୍ଥ କ'ଣ ନା, ପିଆ ପ୍ୟାରେ ତିହାରେ ନିହାରେ ବିନା, ହେ ପ୍ରିୟ ତୁମକୁ ମୁଁ ଆମେ ନ ଦେଖି ପାରିଲେ ଅଖିଆ ଦୁଃଖିଆ ନେଇ ମାନନ୍ତି ହେ, ଆମର ଯେଉଁ ଦୁଃଖିଆ ଦୁଃଖ ଦୁଃଖରେ ରହିଛି ଆଖିଟା ଆମର, ଇଏ ମାନୁନାହିଁ, ତୁମକୁ ନ ଦେଖିଲେ ଆମର ଆଖି ସନ୍ତୁଷ୍ଟ ହେଉନାହିଁ। ତୁମେ ଯେଉଁ ଜ୍ଞାନ, ଯେଉଁ ବ୍ୟାପକ ବ୍ରହ୍ମ ତୁମେ ସବୁଠାରେ ଅଛ, ସବୁଠାରୁ ପୂର୍ଣ୍ଣ ବ୍ରହ୍ମ ତୁମେ ସବୁଠାରେ ଅଛ, ମୁଁ ଜାଣିଛି ବ୍ରହ୍ମ ବିଷୟରେ ମୁଁ ଜାଣିଛି, କିନ୍ତୁ ଇଏ ନନ୍ଦଲାଲ ବିହାଲ ନନ୍ଦଲାଲଙ୍କ ବିନା ହରିଚନ୍ଦନ ଜ୍ଞାନ ଠାନ୍ତି ହେ, ହରିଙ୍କର ଯେଉଁ ହରିଚନ୍ଦ ହରିଚନ୍ଦ ହରିଙ୍କର ଯେଉଁ ଜ୍ଞାନ ଏ ବ୍ରହ୍ମଜ୍ଞାନରେ ଆମେ ପ୍ରାପ୍ତ ହୋଇପାରୁନାହୁଁ। ତମେ ଉଦ୍ଧବ ତମେ ତାଙ୍କୁ କହିବ, ଆମେ ଆଉ କିଛି ଜାଣୁନାହୁଁ, ଆମେ ଖାଲି ଜାଣିଛୁ ସେଇ ଆମର ପ୍ରିୟ ପିଆ ପ୍ୟାର ତିହାର ନିହାର ବିନା ପିଆ ଦୁଃଖିଆ ନାଇ ମାନତି ହେ ପିଆ ଭଗବାନଙ୍କ ତାଙ୍କର ବିନା ସଙ୍ଗରେ ଆମେ ମନରେ କ'ଣ ଇଏ କରିବୁ, ଚିନ୍ତା କରିବୁ, ସେ ଆମର ଦରକାର, ସିଏ ତାଙ୍କୁ ତାଙ୍କର ଆବଶ୍ୟକ ରହିଛି। ତେଣୁ ବ୍ରହ୍ମଜ୍ଞାନ ଦ୍ୱାରା ସନ୍ତୁଷ୍ଟ ହେବେ ନାହିଁ, ପୁଣି ଅଲଗା ପ୍ରକାର ଜ୍ଞାନ ଦିଆହେବ। ଏଠି କୁହାଯାଏ, ମାଖନ କି ଚୋରି ବାର ବାର କରେ ଫିର ବି ତୋ ରାଧାରାଣୀ ପ୍ୟାର କରେ, ମାଖନ କି ଚୋରି ବାର ବାର କରେ ଫିର ବି ତୋ ରାଧାରାଣୀ ପ୍ୟାର କରେ। ଚୋରକୁ ମଧ୍ୟ ସେ ପ୍ୟାର କରୁଛନ୍ତି, ଚୋରକୁ କିଏ ପ୍ୟାର କରେ ନା କ'ଣ, କିନ୍ତୁ ରାଧାରାଣୀଙ୍କର ପ୍ୟାର ପ୍ୟାରା ବସ୍ତୁ ହେଉଛନ୍ତି ସେଇ ଚୋର, ମାଖନ ଚୋର। ତେଣୁ ଏଇଭଳି ଭାବରେ ଯେଉଁ ରହିଛି, ଯେମିତି ଦୂରରେ ରହିଲେ ଯଥାବେଶ୍ୟ ମନ କୃଷ୍ଣ ବିମୁକ୍ତା ଶେଷ ବୃତ୍ତିଜ ଅନୁ, ଏଇଟା ହେଉଛି 36 ନମ୍ବର ଶ୍ଳୋକରେ କୁହାଯାଉଛି, ମୟା ମୟାବେଶ୍ୟ ମନ କୃଷ୍ଣ ବିମୁକ୍ତା ଶେଷ ବୃତ୍ତିଜ ଅନୁସ୍ମରନ୍ତି ଓ ମାଂ ନିତ୍ୟଂ ଅଚିରାନ୍ ମାମୁପେଶ୍ୟଥ୍ୟ। ମୟାବେଶ୍ୟ ମନ କୃଷ୍ଣ, ମନଟାକୁ ଯଦି ଭଗବାନ ପାଖରେ ଆବେଶ କରିଦେଲ, କୃଷ୍ଣ କୃଷ୍ଣ ହେଉଛି ପୂର୍ଣ୍ଣ ଭାବରେ, ମନଟାକୁ ଯଦି ପୂର୍ଣ୍ଣ ଭାବରେ ମୋ ପାଖରେ ଲଗେଇଦେଲ, ବିମୁକ୍ତା ଶେଷ ବୃତ୍ତି ଯତ୍, ଅନନ୍ୟ ଯେଉଁ ସବୁ କାର୍ଯ୍ୟ ରହିଛି ତା ଦେହରୁ ମନକୁ ମୁକ୍ତ କରିକିରି ମୋ ପାଖରେ ଯଦି ଲଗେଇଦେଲ, ଅନୁସ୍ମରତ୍ୟ ମାଂ ନିତ୍ୟଂ, ମୋତେ ଯଦି ସବୁବେଳେ ଚିନ୍ତା କରୁଛ, ଅଚିରାନ୍ ମାମୁ ପେଶ୍ୟତ, ତୁମେ ଖୁବ୍ ଶୀଘ୍ର ମୋତେ ପ୍ରାପ୍ତ ହେବ। ଏ କହିବାର ଉଦ୍ଦେଶ୍ୟ ହେଉଛି ଏଇ ଶ୍ଳୋକଟି, ଅର୍ଥ ହେଉଛି ଏଇଟା। ତେଣୁ ଏଠି କହିଗଲା, ତେଣୁ ଉଦ୍ଧବ କହୁଛନ୍ତି ଠିକ୍ ଅଛି, ତୁମେ ଯଦି ଏଥିରେ ସନ୍ତୁଷ୍ଟ ହେଉନା, ଆମ ପାଖରେ ଅଲଗା ଅଛି, ଅଲଗା ଔଷଧ ସବୁ ଅଛି, ତୁମର ବୀର ରୋଗକୁ ଦୂର କରିବା ପାଇଁ ଆମର ବହୁତ ପ୍ରକାର ଔଷଧ ଦେଇଛନ୍ତି କୃଷ୍ଣ, ଏ ଔଷଧ ତୁମକୁ ପଲାହଲାଣି ତ ଠିକ୍ ଅଛି, ଆମେ ନେକ୍ସଟ ଔଷଧ ଦେବା, ବ୍ୟସ୍ତ ହେବା ଦରକାର ନାହିଁ, ଅଛି ସବୁ ଆହୁରି ବହୁତ ପ୍ରକାର ଔଷଧ ଅଛି ଆମ ପାଖରେ, ଏଇଟା ତୁମକୁ ଭଲ ଲାଗିଲାନି ତାହେଲେ ନେକ୍ସଟଟା ନେବା, ଯାହା ହଉ ଏଇଟା କହିବେ ପରେ କହିବେ। ତେଣୁ 37 ଶ୍ଳୋକରେ କହୁଛନ୍ତି, ଯାହା ମୟା କ୍ରୀଡ଼ତା ରାତ୍ର୍ୟାଂ ବନେସ୍ମିନ୍ ବ୍ରଜାସ୍ତି ତାହା ଅଲବ୍ଧ ରାସା କଲ୍ୟାଣ ମାପୁର ମଦ୍ବିର୍ଯ୍ୟ ଚିନ୍ତୟା। ତେଣୁ ଭଗବାନ କହୁଛନ୍ତି, ଯେଉଁ ତୁମେ ମୋ ସହିତ ରାତ୍ରିରେ ଯେଉଁ କେଉଁ ରାତ୍ରି ଶରତ ପୂର୍ଣ୍ଣିମା ରାତ୍ରିରେ ମୋ ସହିତ ଯେଉଁ କ୍ରୀଡ଼ା କରିଥିଲ, ଯେଉଁ ରାସ କ୍ରୀଡ଼ା ଇତ୍ୟାଦି କରିଥିଲ, ବନେସ୍ମିନ୍ ବ୍ରଜାସ୍ତିତା ଘରୁ ସବୁ ଆସିଥିଲ ମୋ ସହିତ ଆସି ରାସ କ୍ରୀଡ଼ା କରୁଥିଲ, ଅଲବ୍ଧ ରାସା ଯେଉଁଟାକ କଲ୍ୟାଣୀ ମାମୁ ପାଉ ମଦ୍ ବୀର୍ଯ୍ୟ ଚିନ୍ତୟା, ଯେଉଁମାନେ ଯେଉଁ ଆସିଥିଲେ ରାସ କ୍ରୀଡ଼ାରେ ଭାଗ ନେବା ପାଇଁ ଯେଉଁମାନେ ଆସିଥିଲେ, କିନ୍ତୁ ଯେଉଁମାନେ ତାଙ୍କୁ ବାଧା ଦେଇଥିଲେ, ତାଙ୍କ ପିତାମାତା ବା ତାଙ୍କ ସ୍ୱାମୀ ଯେଉଁମାନଙ୍କୁ ବାଧା ଦେଇଥିଲେ ସେମାନେ ଆସିପାରିନଥିଲେ, ସେମାନେ କ'ଣ ହେଇଥିଲା ତାଙ୍କର, ମୋ ସଙ୍ଗେ ରାସ କ୍ରୀଡ଼ା ଅଂଶଗ୍ରହଣ କରିପାରିନଥିଲେ, ତା ସତ୍ତ୍ୱେ ମଧ୍ୟ ସେମାନେ ଭାଗ୍ୟବତୀ ଥିଲେ, ପ୍ରକୃତ ପକ୍ଷେ ସେମାନେ ମୋର ଶୌର୍ଯ୍ୟଶାଳୀ ଲୀଳାଗୁଡ଼ିକୁ ସ୍ମରଣ ମାଧ୍ୟମରେ ମୋତେ ଲାଭ କରିଥିଲେ, ସେମାନେ ମଧ୍ୟ ଭଗବାନଙ୍କୁ ଲାଭ କରିଥିଲେ। କିଭଳି ଭାବେ ନା ସ୍ମରଣ କରିକିରି, ସେମାନେ ସମସ୍ତେ ଆସିପାରିନଥିଲେ, ସମସ୍ତେ କେତେଜଣଙ୍କୁ ତାଙ୍କର ସ୍ୱାମୀ ତାଙ୍କର ପିତା ଏମାନେ ସବୁ ବନ୍ଦିକରି ରଖିଦେଇଥିଲେ, ସେମାନେ ଯାଇପାରିନଥିଲେ, ତେଣୁ ସେ ସ୍ମରଣ କରିକି ସେ ଶରୀର ତ୍ୟାଗ କରିଦେଲେ ଏବଂ ତାଙ୍କର ଦିବ୍ୟ ଶରୀରରେ ସେ ଭଗବାନ ସହିତ ରାସଲୀଳାରେ ଭାଗ ନେଇଥିଲେ, ଏ କଥାରେ ସେ କହୁଛନ୍ତି। ତେଣୁ ଏହିଭଳି ଭାବରେ ଯେଉଁ ରହିଛି, ଏଇ ଯେଉଁ କେତେ 9 ସନ୍ଦେଶ ରହିଛି ଆମେ ସବୁ ପାଠ କରିଦେଲେ ଆଜି, ତେଣୁ 38 ଶ୍ଳୋକ କୁହାଯାଏ, ଏବଂ ପ୍ରିୟତମା ଦିଷ୍ଟ ମାକନ୍ୟ ବ୍ରଜଦୋଷିତ ତା ଉଚ୍ଚୁ ଉରୁଦ୍ଧବ ପ୍ରୀତା ତନ୍ଦେଶା ଗତ ସ୍ମୃତି। ତେଣୁ ଏହିଭଳି ଭାବରେ ଯେଉଁ ସନ୍ଦେଶ ଦେଲେ, ଏଥିରେ ଟିକିଏ ସେମାନେ ଶାନ୍ତ ହେଲେ ଗୋପୀମାନେ, ଏବଂ ପ୍ରିୟତମା ଆଦିଷ୍ଟ ମାକର୍ଣ୍ଣ୍ୟ ପ୍ରିୟତମା, ଏଭଳି ଭାବରେ ବହୁତ ସନ୍ଦେଶ ଆଣିଛନ୍ତି, ତେଣୁ ଆହୁରି ବହୁତ ସନ୍ଦେଶ ରହିଛି, ଚିନ୍ତା କରିବେ ନାହିଁ ବୋଲି ତାଙ୍କର ଟିକିଏ ମନ ଆନନ୍ଦ ହେଲା। ବ୍ରଜଦୋଷିତା, ତେଣୁ ତାହା ହେଉଛି ଉଦ୍ଧବ। ତେଣୁ ସେମାନେ ଉଦ୍ଧବଙ୍କୁ ବହୁତ ପ୍ରୀତ ହୋଇକରି ବହୁତ ଖୁସି ହୋଇକରି ତତ୍ ସନ୍ଦେଶାଗତ ସ୍ମୃତି, ତେଣୁ ସେମାନେ ପୁଣି ଭଗବାନଙ୍କ ସ୍ମୃତିକୁ ଫେରି ପାଇଲେ। ଏସବୁ ଆସିବ, ଆହୁରି ସବୁ ରହିଛି କଥା, ବହୁତ କଥା ରହିଛି ଆମେ କହିବା ସବୁ। ତେଣୁ ଏହିଭଳି ଭାବରେ ସନ୍ଦେଶ ଯେତେବେଳେ ଦେଇଦେଲେ, ଇଏ ଗୋଟେ ପ୍ରାଥମିକ ସନ୍ଦେଶ ଦେଲେ, କିଛି କିଛି ସନ୍ଦେଶ ଅଲଗା ଅଲଗା ସନ୍ଦେଶ ଦେଉଛନ୍ତି, ତା ଦେହରେ ଗୋପୀମାନେ ବର୍ତ୍ତମାନ କହିବେ। ଗୋପୀମାନେ କହିବେ 39 ଶ୍ଳୋକରେ କହୁଛନ୍ତି, ଦିଷ୍ଟ୍ୟା ହିତୁ ହତକଂସୋ ଯଦୁନାଂ ସାନୁଗୋ ଅଘକୃତ ଦିଷ୍ଟ୍ୟା ପୈଲ ଅବ୍ଧ ସର୍ବାର୍ଥେ କୁଶଳ୍ୟାସ୍ତେ ଅଚ୍ୟୁତୋ ଧନା। ତେଣୁ ଦିଷ୍ଟ୍ୟା ହତୋ ହିତୋ ମାନେ ଏ ଯେଉଁ ଆମର ବହୁତ ଭାଗ୍ୟ, ହୈତ କହିଲେ ଯେଉଁ ଶତ୍ରୁ, ହତ କଂସ ଯେଉଁ ହତ୍ୟା ହେଲା, ଏଇଟା ଆମର ବହୁତ ବଡ଼ ଭାଗ୍ୟ। ଯଦୁନାଂ ସାନୁଗୋ ଅଘକୃତ, ଯଦୁମାନଙ୍କ ମଧ୍ୟ ବଡ଼ ଭାଗ୍ୟ ଯେ ତାଙ୍କର ଏଇ ଶତ୍ରୁ କଂସ ତାକୁ ଭଗବାନ କୃଷ୍ଣ ତାକୁ ହତ୍ୟା କଲେ। ଦିଷ୍ଟ୍ୟା ଏଇଟା ତାଙ୍କର ଭାଗ୍ୟ, ଆପ୍ତେଇ ଯେଉଁମାନେ ସବୁ ଦୂରରେ ରହିଥିଲେ ସେମାନେ ସବୁ ପାଖକୁ ଆସି ପହଞ୍ଚିଲେ, ସବୁ ରହିଲେ ସେଠି ମଥୁରାରେ ଆସି ରହିଗଲେ। ସର୍ବ ଅର୍ଥେ ସମସ୍ତେ କୁଶଳୀ, ସମସ୍ତେ କୁଶଳ ଅଛନ୍ତି ତ, ଅଚ୍ୟୁତ ଅଧୁନା ବର୍ତ୍ତମାନ କୁଶଳରେ ଅଛନ୍ତି ତ, ଏଇଭଳି ଭାବେ ପଚାରୁଛନ୍ତି। ବିଭିନ୍ନ ପ୍ରଶ୍ନ ସବୁ ରହିଛି। କଚିତ୍ ଗଦାଗ୍ରଜ ସୌମ୍ୟ କରୋତି ପୁରଜୋଷିତାମ ପ୍ରୀତିଂ ନ ସ୍ନିଗ୍ଧ ସବୃଢ଼ ହାସ ଓ ଦାହାରେ କ୍ଷଣାଚିତ। ବର୍ତ୍ତମାନ ସେ କହୁଛନ୍ତି, କଚିତ୍ ଗଦାଗ୍ରଜ, ଏ ଅଗ୍ରଜ କହିଲେ କୃଷ୍ଣଙ୍କର ସାନ ଭାଇ ହେଉଛନ୍ତି ଗଦ, ବସୁଦେବ ଦେବକୀଙ୍କର ଆଉ ଗୋଟେ ପୁତ୍ର ଅଛି, ସେ ହେଉଛି ଗଦ ସାନ ଭାଇ, ବା ଦେବକୀ ନୁହଁ ବସୁଦେବଙ୍କର ଆଉ ଜଣେ ପୁତ୍ର ସାନ ଭାଇ। ଦେବକୀଙ୍କର ତା ପୁତ୍ର ନାହିଁ, କେବଳ ଗୋଟେ କନ୍ୟା ହୋଇଥିଲା, ସେ ହେଉଛନ୍ତି ସୁଭଦ୍ରା। ଆଉ ଅନ୍ୟ ପତ୍ନୀମାନଙ୍କର ସବୁ ରହିଛି, ଅନ୍ୟ ପତ୍ନୀମାନଙ୍କର ସନ୍ତାନ ଥିଲେ, ଗଦ ଜଣେ ତାଙ୍କର ସାନ ଭାଇ ହେବେ, ତେଣୁ କୃଷ୍ଣଙ୍କୁ କୁହାଯାଏ ଗଦାଗ୍ରଜ। ତେଣୁ କଚିତ୍ ଗଦାଗ୍ରଜ ସୌମ୍ୟ କରୋତି ପୁରଜୋଷିତାମ ପ୍ରୀତିଂ ନ ସ୍ନିଗ୍ଧ ସବ୍ରୀଡ଼ା ହାସୋ ଦାରକ୍ଷିଣାଚିତ। ସେମାନେ ଯେଉଁ ରହିଛନ୍ତି କୃଷ୍ଣ, ଯେଉଁ ପୁରଜୋଷିତା ରହିଛନ୍ତି, ମଥୁରାର ସ୍ତ୍ରୀମାନେ ଅଛନ୍ତି, ତାଙ୍କ ସେ ତାଙ୍କୁ ପ୍ରୀତି କରୁଛନ୍ତି ନା ନାହିଁ, ତାଙ୍କୁ ସ୍ନିଗ୍ଧ ବିଡ଼ ହାସ୍ୟ ମାଧ୍ୟମରେ ତାଙ୍କୁ କ'ଣ ତାଙ୍କୁ ସେମାନେ ତାଙ୍କର ଚର୍ଚ୍ଚା କରୁଛନ୍ତି ନା ନାହିଁ ମଥୁରା ସ୍ତ୍ରୀମାନେ, ଏଇଭଳି ଭାବେ ପ୍ରଶ୍ନ ପଚାରୁଛନ୍ତି। ଏ ଦେବରକ୍ଷୀ ତାଙ୍କର ପ୍ରଥମ ସନ୍ତାନ ହେଉଛନ୍ତି ଗଦ, ଜ୍ୟେଷ୍ଠ ଭ୍ରାତା କୃଷ୍ଣଙ୍କୁ ନିର୍ଦ୍ଦେଶ କରୁଛି, ଏ ହେଉଛି ଦେବରକ୍ଷୀ ତାଙ୍କର ପୁତ୍ର ହେଉଛନ୍ତି ଗଦ, ତାଙ୍କର ସାନ ଭାଇ। ଏଇଭଳି ଭାବରେ କଥମ ଗତି ବିଶେଷଜ୍ଞ ପ୍ରିୟଶ୍ଚ ପ୍ରଦୋଷିତାମ ନାନୁବଧ୍ୟେତ ତତ୍ ବାକ୍ୟ ବିଭ୍ରମୟୀ ସ୍ଥାନୁଭାଜିତା। କଥମ ରତି ବିଶେଷଜ୍ଞ, ସେ ହେଉଛି ରତି ବିଶେଷଜ୍ଞ, ରତିର କଥା, ପ୍ରେମର କଥା, ସେ ବିଶେଷ ହେଉଛି ପ୍ରେମ ପ୍ରେମିକ ସିଏ ପ୍ରକୃତରେ। ପ୍ରିୟଶ୍ଚ ପୁରଦୋଷିତାମ, ଯେଉଁ ପୁରଦୋଷିତା ମଥୁରାର ଯେଉଁ ସ୍ତ୍ରୀ ଲୋକମାନେ ଅଛନ୍ତି, ନାନୁବଧ୍ୟେତ ତତ୍ ବାକ୍ୟ ବିଭ୍ରମୟୀ ସ୍ଥାନୁଭାଜିତା, ସେମାନେ ମୋହିତ କଥା ଓ ଇଙ୍ଗିତ ଦ୍ୱାରା ସେ ବନ୍ଦିତ ହେଉଛନ୍ତି ତ, ନା ସେ ପୂଜା କରୁଛନ୍ତି ତାଙ୍କୁ ନା ନାହିଁ, କାହିଁକି ସେ ତାଙ୍କ ପାଖରେ ଛନ୍ଦି ନ ହେବେ, ତେଣୁ ତାଙ୍କ ପାଖରେ ରହି ଅପିସ୍ମରତି ନ ସାଧୁ ଗୋବିନ୍ଦ ପ୍ରସ୍ତୁତ କ୍ୱଚିତ ଗୋଷ୍ଠୀ ମଧ୍ୟ ପୁରସ୍ତ୍ରୀଣା ଗାମ୍ୟା ସ୍ୱରେଇ କଥାନ୍ତରେ। ତେଣୁ ତାଙ୍କ ସହିତ ଯେତେବେଳେ ରହୁଛନ୍ତି, ତାଙ୍କ ପାଖରେ ରହୁଛନ୍ତି, ସେ ଆମ କଥା କ'ଣ ଚିନ୍ତା କରୁଛନ୍ତି କି? ଅପିସ୍ମରତି ନ ସାଧୁ, ଏ ସାଧୁ ତୁମେ ଜଣେ ସାଧୁ, ତୁମେ କହିବ ପ୍ରକୃତରେ ସତ କଥା କୁହ, ସେ ଆମକୁ ସ୍ମରଣ କରୁଛନ୍ତି। ଗୋଷ୍ଠୀ ମଧ୍ୟ ପୁରସ୍ତ୍ରୀଣା, ସେଠି ଯେଉଁ ରହିଛନ୍ତି ପୁରସ୍ତ୍ରୀ, ଏଠି ଯେମିତି ଗୋଷ୍ଠୀ ଚାଲିଥିଲା ସେଠି ମଧ୍ୟ ସେମିତି ଚାଲିଥିବ ବୋଲି ଭାବୁଛନ୍ତି ଗୋପୀମାନେ। ଗ୍ରାମ୍ୟା ସ୍ୱରେ କଥାନ୍ତରେ, ତାଙ୍କର ଯେତେବେଳେ କଥା ସେଠି ଚାଲିଛି, ସେତେବେଳେ ଏଇ ବୃନ୍ଦାବନ କଥା ଆମେ ମନେ ପକାନ୍ତି କି ସିଏ ସତ କହିବ ତ। ତାହା କିଂ ନିଶା ସ୍ମରତି ଯାହାସୁ ତଦା ପ୍ରିୟାଭୀର ବୃନ୍ଦାବନେ କୁମୁଦ କୁନ୍ଦ ସାଙ୍କର ମେ ରେମେ କୋଣ ଚରଣ ନୂପୁର ରାସ ଗୋଷ୍ଠ୍ୟାମ ଅସ୍ମାଭି ରୀଡ଼ିତ ମନୋଜ୍ଞ କଥା କଦାଚିତ। ସେ ଯେଉଁ ଆମର ରାସ ନୃତ୍ୟ ହେଇଥିଲା, ଏଇସବୁ କଥାକୁ ସେ ମନେ ପକାଉଛନ୍ତି କି? ଏଇ 44 ଶ୍ଳୋକଟି ଆମେ ଆସନ୍ତାକାଲି କହିବା, ବହୁତ ଗୁଡ଼ାଏ ଶ୍ଳୋକ ଆଜି କୁହାଗଲା, 44 ଶ୍ଳୋକ ଆସନ୍ତାକାଲି କହିବା। ଆମ କଥା ଗୋଟେ ବିଶ୍ରାମ ଦେବା। ଏଇଭଳି ଭାବରେ ଯେଉଁ କହୁଛନ୍ତି ତାପରେ ଆଉ ଗୋଟିଏ ସନ୍ଦେଶ ଦେବେ, ଯେଉଁ ସନ୍ଦେଶ ଶୁଣିକରି ସେମାନଙ୍କର ଆନନ୍ଦ ହେବ, ଆନନ୍ଦ ହେବ। ଗଦାକର କହିବାର ଉଦ୍ଦେଶ୍ୟ ହେଉଛି ସେ ଆମର ଯେଉଁ ବୃନ୍ଦାବନ ଭାବ ରହିଛି ସେ ବୃନ୍ଦାବନ ଭାବଟା ଶିଥିଳ ହୋଇଯାଉଛି, ଗୋକୁଳ ଭାବଟା ଶିଥିଳ ହୋଇଯାଉଛି, ସେ ମଥୁରା ଭାବଟା ବଢ଼ିଯାଉଛି। ଗଦାଗ୍ରଜ ସେ ନିଜକୁ ମଥୁରାର ବୋଲି ଭାବୁଛନ୍ତି, ଆମକୁ ବୃନ୍ଦାବନ ଭୁଲି ଯାଉଛନ୍ତି। କହିବାର ଉଦ୍ଦେଶ୍ୟ ହେଉଛି ଏଇଟା, ଏସବୁ କଟାକ୍ଷରେ ସବୁ କୁହାଯାଉଛି, ଆମେ ଟିକେ ଅଧିକା ସବୁ କହିଦେଲେ ଆସନ୍ତାକାଲି 43 ଶ୍ଳୋକର କଥା କହିବା, ଆମର କଥା କହିଟି ବିଶ୍ରାମ ଦେବା, ସେତେ ଆଉ ଜ୍ଞାନ ଚର୍ଚ୍ଚା କରିବା ନାଇଁ କି। ଏଠି କହୁଛୁ ବିଭିନ୍ନ ପ୍ରକାର ବ୍ରଜବାସୀମାନେ ସବୁ ଗୋପୀମାନେ ସବୁ ରହିଛନ୍ତି ତ, ବହୁ ଅଲଗା ଅଲଗା ଗୋଷ୍ଠୀରେ ସବୁ ରହିଛନ୍ତି, ତେଣୁ ଅଲଗା ଅଲଗା ଗୋଷ୍ଠୀର ମାନଙ୍କ କଥା ସବୁ ଚାଲିଛି ଏଠି, ଗୋଟିଏ କଥା ନୁହଁ, ଅଲଗା ଅଲଗା ଗୋଷ୍ଠୀମାନେ କିଏ କ'ଣ ସବୁ କହୁଛନ୍ତି, ତେଣୁ ଏଠି ଅଲଗା ଅଲଗା ଭାବରେ କୁହାଯାଉଛି। ତେଣୁ ଆମେ ଏକାଥରେ ଇଏ କରିଦେଲେ 43 ଶ୍ଳୋକରୁ ଆସନ୍ତାକାଲି ପାଠ କରିବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକୁନ୍ଦ କି, ଦାୟ ଗୌତମାନନ୍ଦୀ।